ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথপ্রদর্শিকা কার্যক্রম অংশ হওয়া নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপন প্রভু যীশু বিষয় অধিক জাঁয়া নিমন্তে আগ্রহী থাকার আমি বিশেষ খুশি আপনার নিমন্তে প্রার্থনা করুছ। আদি আপনার ପ୍ରାର୍ଥନାର କୌଣସି ବିଷୟ ଥାଏ କି ବା ଆପଣଙ୍କର ଜୀବନର ଯଦି କିଛି ସାକ୍ଷ୍ୟ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ ଏବଂ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଏହି ସୁଯୋଗରେ ଯେପରି ଆମମାନେ ତୁମର ସ୍ୱର ଶୁଣିବୁ, ତୁମର ବାକ୍ୟ ବିଷୟରେ ଯେପରି ମନୋଯୋଗୀ ହେବ, ଏହି ପ୍ରକାର ହୃଦୟ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ପ୍ରଭୁ, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କ ଜୀବନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ସନ୍ଦେହ ତୁମେ ଦୂର କରିଦିଅ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଜୀବନରେ ତୁମର ଇଚ୍ଛା ଓ ଅଭିମତ ପ୍ରଭୁ ତୁମେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କ ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆଜି ଆମେ ନୂତନ ନିୟମର ଦ୍ୱିତୀୟ କରନ୍ଥ ପୁସ୍ତକ ତହିଁର ପ୍ରଥମ ପର୍ବର ପ୍ରଥମ ପଦରୁ ଆରମ୍ଭ କରି ବାର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। କିନ୍ତୁ ଏହା ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ଏହି ପୁସ୍ତକର ପୃଷ୍ଠଭୂମି ପ୍ରତି ଟିକିଏ ଲକ୍ଷ୍ୟ କରିବାକୁ ଯିବା। ଏହି ପୁସ୍ତକ ବା ପତ୍ରର ଲେଖକ ହେଉଛନ୍ତି ପ୍ରେରିତ ପାଉଲ। ଆପଣ ଜାଣିଥିବେ ଏଥିପୂର୍ବରୁ ମଧ୍ୟ ଆମେ ପ୍ରଥମ କରନ୍ଥୀୟ ପୁସ୍ତକଟିଏ ଅଧ୍ୟୟନ କରି ସେହି କରନ୍ଥୀୟ ମଣ୍ଡଳୀର ଅବସ୍ଥା କିପରି ଥିଲା ଓ ପାଉଲ ସେମାନଙ୍କୁ କିପରି ତାହାଙ୍କର ପ୍ରଥମ ପତ୍ର ଦ୍ୱାରା ଶିକ୍ଷା ଓ ପରାମର୍ଶ ଦେଇ ସଂଶୋଧନ କରାଇଲେ ତାହା ଲକ୍ଷ୍ୟ କରିଥିଲୁ। ଓ ପାଉଲ ସେହି ପ୍ରଥମ ପତ୍ର ମଧ୍ୟ ଏଫିସିରେ ଥିବା ସମୟରେ ସେମାନଙ୍କ ନିକଟକୁ ଲେଖିଥିଲେ, କାରଣ ସେହି ଏଫିସି ପାଉଲଙ୍କ ସମୟରେ ସୁଷମାଚାର ପ୍ରଚାର ନିମନ୍ତେ ଏକ ପ୍ରଧାନ କେନ୍ଦ୍ରସ୍ଥଳ ଥିଲା। ପାଉଲ ସେହି ଏଫିସିରେ ଦୀର୍ଘଦିନ ଧରି ରହିଥିଲେ, କାରଣ ତାହା ସୁଷମାଚାର ପ୍ରଚାର ନିମନ୍ତେ ଦ୍ୱାର ଉନ୍ମୁକ୍ତ କରି ରଖିଥିଲା। ତେଣୁ ପାଉଲ ସେହି ଏଫିସିକୁ ଛାଡ଼ି କରିନ୍ଥକୁ ଯାଇପାରିନଥିଲେ, ମାତ୍ର ସେହି କରିନ୍ଥୀୟ ମଣ୍ଡଳୀ ତାହାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଓ ଏହି ମଣ୍ଡଳୀ ଆତ୍ମିକ ଜୀବନରେ ଶିଶୁ ପରି ରହିଥିଲା, କାରଣ ସେହି ମଣ୍ଡଳୀ ମଧ୍ୟରେ ଅନେକ ବାହିକ ଖ୍ରୀଷ୍ଟ ବିଶ୍ୱାସୀ ଥିଲେ ଯେଉଁମାନେ କି ଆତ୍ମିକ ଜୀବନରେ ଶିଶୁ ପରି ହୋଇ ରହିଥିଲେ, ମାତ୍ର ସେମାନେ ପରିପକ୍ୱ ଅବସ୍ଥାକୁ ଆସିନଥିଲେ। ସେମାନେ ପାଉଲଙ୍କର ଆଗମନ ତଥା ଉପସ୍ଥିତିକୁ ବିଶେଷ ଅପେକ୍ଷା କରୁଥିଲେ। ତେଣୁକରି ପାଉଲ ସେମାନଙ୍କ ନିକଟକୁ ତାହାଙ୍କ ପତ୍ରରେ ଲେଖି ଜଣାଇଥିଲେ ଯେ ସେମାନଙ୍କ ନିକଟକୁ ପରେ ଆସିବେ। ତେବେ ପାଉଲ ଆନୁମାନିକ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ ଏଫିସରେ ରହିଯାଇଥିଲେ। ସେ କରିନ୍ଥକୁ ଯାଇପାରିନଥିଲେ ଓ କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ତାହାଙ୍କ ଅପେକ୍ଷାରେ ରହି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ସେ ତିତସ୍କୁ କରିନ୍ଥକୁ ପଠାଇଥିଲେ, କାରଣ ସେହି ସମୟରେ ସେ ନିଜେ ବ୍ୟକ୍ତିଗତ ଭାବେ କରିନ୍ଥକୁ ଆସିପାରିନଥିଲେ। ତିମଥି ପାଉଲଙ୍କ ସହିତ ଏଫିସିରେ ଥିଲେ ଓ ଏହି ଦୁଇ ଜଣ ଅର୍ଥାତ୍ ତିମଥି ଓ ପାଉଲ ଏଫିସରୁ ତ୍ରୋୟାକୁ ଆସି ସେଠାରେ ତିତସ୍କ ଅପେକ୍ଷାରେ ରହିଲେ, କାରଣ ସେମାନେ ତିତସ୍କଠାରୁ କରିନ୍ଥୀୟ ମଣ୍ଡଳୀ ବିଷୟ ନେଇ କିଛି ସମ୍ବାଦ ପାଇବାର ଅପେକ୍ଷାରେ ଥିଲେ, ଯାହାକି ଆପଣ ଦ୍ୱିତୀୟ କରିନ୍ଥୀୟ ଦୁଇ ପର୍ବର ବାର ପଦରୁ ତେର ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ଆଉ ଯେତେବେଳେ ତିତସ୍ ଆସିଲେ ନାହିଁ, ସେତେବେଳେ ପାଉଲ ଓ ତିମଥି ଫିଲିପିକୁ ଗଲେ, ଆଉ ସେହି ସ୍ଥାନରେ ତିତସ୍ ସେମାନଙ୍କ ସହିତ ସାକ୍ଷାତ କରି କରିନ୍ଥୀୟ ମଣ୍ଡଳୀ ବିଷୟ ନେଇ ସେମାନଙ୍କୁ ସମସ୍ତ ବିଷୟ ଜଣାଇଲେ। ସେ କରିନ୍ଥୀୟ ମଣ୍ଡଳୀ ବିଷୟ ନେଇ ସେମାନଙ୍କୁ ଶୁଭ ସମ୍ବାଦ ଦେଲେ, ଆଉ ତାହା ହେଉଛି ଯେ ସେମାନଙ୍କର ପ୍ରଶ୍ନ ଅନୁଯାୟୀ ପାଉଲ ସେମାନଙ୍କୁ ତାହାଙ୍କର ପ୍ରଥମ ଉତ୍ତରରେ ଯାହା ଯାହା କରିବା ନିମନ୍ତେ କହିଥିଲେ ସେହିସବୁ ସେମାନେ ବାଧ୍ୟ ହୋଇ ପାଳନ କରୁଥିଲେ, ଆଉ ତାହା ଆମେ ପ୍ରଥମ କରିନ୍ଥୀୟ ପତ୍ରରେ ଲକ୍ଷ୍ୟ କରିସାରିଛୁ। ତେବେ ପାଉଲ ସେହି ଫିଲିପିରେ ଥିବା ସମୟରେ ତିତସ୍କଠାରୁ କରିନ୍ଥୀୟ ମଣ୍ଡଳୀ ବିଷୟରେ ଶୁଭ ସମ୍ବାଦ ପାଇ ସେହି ଫିଲିପିରେ ଏହି ଦ୍ୱିତୀୟ ପତ୍ରଟି ଲେଖିବା ପାଇଁ ବସିଲେ, କାରଣ କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ତଥାପି ପାଉଲଙ୍କର ଅପେକ୍ଷାରେ ଥିଲେ ଓ ପାଉଲଙ୍କର ଉପସ୍ଥିତିକୁ ଚାହୁଁଥିଲେ। କିନ୍ତୁ ସେ ଯାଉନା କାହିଁକି, କରିନ୍ଥୀୟ ମଣ୍ଡଳୀ ଓ ପାଉଲଙ୍କ ମଧ୍ୟରେ ଯାହା କିଛି ଥିଲା ତହିଁର ସମାଧାନ ହୋଇଯାଇଥିଲା। ସତ କହିବାକୁ ଗଲେ ପାଉଲଙ୍କର ଅନ୍ୟାନ୍ୟ ପତ୍ର ଅପେକ୍ଷା ଏହି ପତ୍ରରେ ତାହାଙ୍କୁ ଭଲଭାବେ ବ୍ୟକ୍ତିଗତ ଭାବେ ଜାଣିବାର ସୁଯୋଗ ସେ ଆମମାନଙ୍କୁ ଦେଇଅଛନ୍ତି। ଏହି ଦ୍ୱିତୀୟ କରିନ୍ଥୀୟ ପତ୍ର ମଣ୍ଡଳୀ ମଧ୍ୟରେ ସୁସମାଚାର ପ୍ରଚାରର ଅବସ୍ଥା ବିଷୟ ନେଇ ପ୍ରକାଶ କରେ। ଆସନ୍ତୁ ବର୍ତ୍ତମାନ ଆମେ ଏହି ଦ୍ୱିତୀୟ କରିନ୍ଥୀୟ ପ୍ରଥମ ପର୍ବ ମଧ୍ୟକୁ ଯିବା। ଏହି ପ୍ରଥମ ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଜୀବନର ଯୋଜନାଗୁଡ଼ିକ ପ୍ରତି ଈଶ୍ୱରଙ୍କର ସାନ୍ତ୍ୱନା। ତେବେ ଏହି ଦ୍ୱିତୀୟ କରିନ୍ଥୀୟ ପ୍ରଥମ ପର୍ବର ପ୍ରଥମ ଦୁଇପଦ ଏହି ପତ୍ରର ପରିଚୟକରଣ ବା ଭୂମିକା ପ୍ରଦାନ କରେ ଓ ବାକି ଏହି ପ୍ରଥମ ପର୍ବର ଅବଶିଷ୍ଟାଂଶ ଜୀବନର ଯୋଜନାଗୁଡ଼ିକ ନିମନ୍ତେ ଈଶ୍ୱରଙ୍କର ସାନ୍ତ୍ୱନାକୁ ପ୍ରକାଶ କରେ। ପ୍ରଥମ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ପାଉଲ ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଆଉ ଭ୍ରାତା ତିମଥି କରିନ୍ଥରେ ଥିବା ଈଶ୍ୱରଙ୍କ ମଣ୍ଡଳୀ, ପୁଣି ସମୁଦାୟ ଆଖାୟାରେ ଥିବା ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛନ୍ତି। ଦେଖନ୍ତୁ ପାଉଲ ଏହି ପତ୍ରଟି ଜଣେ ପ୍ରେରିତ ହିସାବରେ ଅଧିକାରର ସହିତ ଲେଖୁଅଛନ୍ତି, ଯେହେତୁ ସେ କିଏ ଓ କାହା ଦ୍ୱାରା ଆହୁତ ଓ ମନୋନୀତ ତାହା ସେ ନିଜେ ହୃଦୟଙ୍ଗମ କରିଥିଲେ। ସେ ସେହି ସତ୍ୟକୁ ଜାଣିଥିଲେ ଓ ସେହି ସତ୍ୟ ସମ୍ବନ୍ଧରେ ତାହାଙ୍କର ନିଶ୍ଚିତ ଜ୍ଞାନ ଥିଲା, ତେଣୁକରି ସେ ଅଧିକାର ତଥା କ୍ଷମତାର ସହିତ ଏହି ପତ୍ରଟି ଲେଖୁଅଛନ୍ତି। ଆଉ ଲେଖା ଅଛି, ପାଉଲ ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ। ସେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଆହ୍ୱାନପ୍ରାପ୍ତ ହୋଇଥିଲେ। ତାହା ହିଁ ହେଉଛି ଅଧିକାର। ସେ ନିଜର ଇଚ୍ଛାରୁ ବା ମନୁଷ୍ୟର ଇଚ୍ଛାରୁ ନୁହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛାରୁ। ଏହାଠାରୁ ବଳି ଅଧିକ ବିଷୟ ଆଉ କ'ଣ ଥାଇପାରେ? ଯାହା ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ସାଧିତ ହୋଇଥାଏ, ତାହା ସବୁ ଅବସ୍ଥାରେ ସବୁ ପରିସ୍ଥିତିରେ ମଧ୍ୟ ଅଟଳ ରହିଥାଏ। ପ୍ରିୟ ବନ୍ଧୁ, ଆପଣ ଯଦି ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ପରିଚାଳିତ, ତାହେଲେ ଆପଣ ଯେ କେହି ହୁଅନ୍ତୁ ନା କାହିଁକି, ଓ ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି, ବା ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତୁ ନା କାହିଁକି, ଆପଣ କେବେ ହେଲେ ବିଫଳ ହେବେ ନାହିଁ, ମାତ୍ର କୃତକାର୍ଯ୍ୟ ହେବେ। କାରଣ ଈଶ୍ୱର ତାହାଙ୍କର ମହତ ଇଚ୍ଛା ଆପଣଙ୍କ ଜୀବନରେ ସାଧନ କରିବେ। ସେ ଆପଣଙ୍କୁ ତାଙ୍କର ଇଚ୍ଛା ଅନୁଯାୟୀ କଢ଼ାଇ ନେବେ। ତାଙ୍କର ଇଚ୍ଛା ଅପରିବର୍ତ୍ତନୀୟ। ତାଙ୍କର ଇଚ୍ଛା ବିରୁଦ୍ଧରେ କୌଣସି ପ୍ରାଣୀ ପାଦେ ଆଗେଇ ପାରିବ ନାହିଁ। ଯେଉଁ ବ୍ୟକ୍ତି ତାଙ୍କର ଇଚ୍ଛା ଉପରେ ନିଜକୁ ସମର୍ପଣ କରିଦିଏ, ସେହି ବ୍ୟକ୍ତି କୌଣସି ପ୍ରକାର ପରିସ୍ଥିତିରେ ଭୟଭୀତ ହୁଏ ନାହିଁ କି ଅଧୈର୍ଯ୍ୟ ବା ବ୍ୟତିବ୍ୟସ୍ତ ହୁଏ ନାହିଁ। କାରଣ ସେ ଜାଣେ ତାହାର ଗତି ନିୟନ୍ତ୍ରଣକର୍ତ୍ତା ଜଣେ ଅଛନ୍ତି, ଓ ସେ ଯାହା କିଛି କରନ୍ତି ତାହା କେବଳ ତାହାଙ୍କ ଆଶ୍ରିତର ମଙ୍ଗଳ ନିମନ୍ତେ କରନ୍ତି, ମାତ୍ର ଅମଙ୍ଗଳ ନିମନ୍ତେ ନୁହେଁ। ଲେଖା ଅଛି, ଆଉ ଭ୍ରାତା ତିମୋଥି, ଏହି ତିମୋଥି ପ୍ରେରିତ ପାଉଲଙ୍କର ଜଣେ ସହକର୍ମୀ ଓ ଖ୍ରୀଷ୍ଟରେ ଭ୍ରାତା ସ୍ୱରୂପ ଥିଲେ, ଓ କରିନ୍ଥୀୟ ମଣ୍ଡଳୀ ନିକଟରେ ମଧ୍ୟ ଜଣେ ଖ୍ରୀଷ୍ଟରେ ଭାଇ ସ୍ୱରୂପ ଥିଲେ। କିନ୍ତୁ ଅନ୍ୟାନ୍ୟ ସ୍ଥାନରେ ପାଉଲ ତିମୋଥିଙ୍କୁ ବିଶ୍ୱାସର ପୁତ୍ର ଭାବେ ମଧ୍ୟ ଗ୍ରହଣ କରନ୍ତି। ତେବେ ସେ ଯାହା ନା କାହିଁକି, ପାଉଲ ଯେତେବେଳେ କରିନ୍ଥୀୟ ମଣ୍ଡଳୀ ନିକଟକୁ ଏହି ଦ୍ୱିତୀୟ ପତ୍ରଟି ଲେଖୁଅଛନ୍ତି, ସେ ତିମୋଥିଙ୍କୁ ମଧ୍ୟ ତାହାଙ୍କ ସହିତ ଯୋଗ କରନ୍ତି। ଆଉ ଲେଖା ଅଛି, କରିନ୍ଥରେ ଥିବା ଈଶ୍ୱରଙ୍କ ମଣ୍ଡଳୀ, ପୁଣି ସମୁଦାୟ ଆଖାଏରେ ଥିବା ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛନ୍ତି। ଦେଖନ୍ତୁ, ଏହା ଥିଲା ଈଶ୍ୱରଙ୍କର ମଣ୍ଡଳୀ, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେହି ପବିତ୍ର ରକ୍ତରେ କ୍ରୟ କରାଯାଇଥିଲା, କିଣାଯାଇଥିଲା, କାରଣ ତାହା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ନେଇ ଗଠିତ ଓ ଖ୍ରୀଷ୍ଟ ମଣ୍ଡଳୀର ମସ୍ତକ। ତେଣୁ ଆମେ ସଦାସର୍ବଦା ଖ୍ରୀଷ୍ଟଙ୍କୁ ଗୌରବ ଦେଇ ମଣ୍ଡଳୀକୁ ଈଶ୍ୱରଙ୍କ ମଣ୍ଡଳୀ ବୋଲି ନାମିତ କରିବା ଉଚିତ, କିନ୍ତୁ କୌଣସି ବ୍ୟକ୍ତିଗତ ନାମ ନେଇ ନୁହେଁ। ଆପଣ ଦେଖନ୍ତୁ, ପାଉଲ ଏହି ପତ୍ରକୁ କେବଳ କରିନ୍ଥୀୟ ମଣ୍ଡଳୀ ମଧ୍ୟରେ ସୀମିତ ରଖନ୍ତି ନାହିଁ, ମାତ୍ର ସେ ସମୁଦାୟ ଆଖାଏରେ ଥିବା ସମସ୍ତ ସାଧୁଙ୍କ ନିକଟକୁ ମଧ୍ୟ ଲେଖନ୍ତି, କାରଣ ସେମାନେ ମଧ୍ୟ ସେହିସବୁ ସ୍ଥାନମାନଙ୍କରେ ସୁଷମାଚାର ପ୍ରଚାର କରିବାରେ ଅଂଶଗ୍ରହଣ କରିଥିଲେ। ସେମାନେ ସୁଷମାଚାର ନେଇ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇଥିଲେ। ସେମାନେ ପାଉଲଙ୍କ ଦ୍ୱାରା ଖ୍ରୀଷ୍ଟଙ୍କର ପରିଚୟ ପାଇ ନିଜେ ଉଦ୍ଧାର ପାଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ସେହି ଉଦ୍ଧାରର ପଥରେ କଢ଼ାଇ ନେଇଥିଲେ। ତେବେ ପାଉଲ ଯଦିଓ କରିନ୍ଥରେ ମଣ୍ଡଳୀ ଆରମ୍ଭ କରିଥିଲେ ଓ ସେହି ମଣ୍ଡଳୀ ନିକଟକୁ ପତ୍ର ଲେଖୁଥିଲେ, ମାତ୍ର ସେ କହନ୍ତି ନାହିଁ ମୋର ମଣ୍ଡଳୀ ବା କରିନ୍ଥୀୟ ମଣ୍ଡଳୀ, ମାତ୍ର ସେ କହନ୍ତି ଈଶ୍ୱରଙ୍କ ମଣ୍ଡଳୀ, ଯେହେତୁ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କର ଓ ଖ୍ରୀଷ୍ଟ ଈଶ୍ୱରଙ୍କର। ପ୍ରଥମ ପର୍ବର ଦୁଇ ପଦରେ ଲେଖା ଅଛି, ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମମାନଙ୍କ ପ୍ରତି ହେଉ। ପାଉଲ ଏହି ପ୍ରକାର ଶୁଭେଚ୍ଛା ବାରମ୍ବାର ବ୍ୟବହାର କରନ୍ତି, କାରଣ ଅନୁଗ୍ରହ ଓ ଶାନ୍ତି ହେଉଛି ବିଶ୍ୱାସୀ ପ୍ରତି ଈଶ୍ୱରଙ୍କର ମହାନ ଦାନ। ଈଶ୍ୱର ହିଁ କେବଳ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରିପାରନ୍ତି। ଆସନ୍ତୁ ଏହାପରେ ଦେଖିବା ଜୀବନର ଯୋଜନାଗୁଡ଼ିକର ନିମନ୍ତେ ଈଶ୍ୱରଙ୍କର ସାନ୍ତ୍ୱନା। ପ୍ରଥମ ପର୍ବର ତିନି ପଦରେ ଲେଖା ଅଛି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ, ସେ ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର। ଏଠାରେ ଆମେ ଈଶ୍ୱରଙ୍କର ପ୍ରଶଂସାର ବିଷୟକୁ ଲକ୍ଷ୍ୟ କରୁଅଛୁ। ପାଉଲ ପ୍ରଥମେ ଈଶ୍ୱରଙ୍କର ପ୍ରଶଂସା କରନ୍ତି। ଲେଖା ଅଛି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ। ଈଶ୍ୱର ହେଉଛନ୍ତି ପିତା, ତାହା ହିଁ ହେଉଛି ତ୍ରିବିଧ ଈଶ୍ୱରଙ୍କ ମଧ୍ୟରେ ତାହାଙ୍କର ସ୍ଥିତି। ଲେଖା ଅଛି, ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିବାର ଅର୍ଥକୁ ନେଇ ଅଦ୍ୱିତୀୟ ପୁତ୍ର ବୋଲି ସମ୍ବୋଧିତ ହେଲେ ନାହିଁ। ସେ ଅଦ୍ୱିତୀୟ ପୁତ୍ର ବୋଲି ଏହି ହିସାବରେ ସମ୍ବୋଧିତ ହେଲେ ଯେହେତୁ ସେ ଯେଉଁ ସ୍ଥିତିକୁ ଅଧିକାର କରିଥିଲେ ତାହା ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଧରଣର ସ୍ଥିତି ଥିଲା। ସେହି ତ୍ରିବିଧ ଈଶ୍ୱରଙ୍କ ସ୍ଥିତି ମଧ୍ୟରେ ପୁତ୍ର ହିସାବରେ ତାହାଙ୍କର ସ୍ଥିତି ଅଦ୍ୱିତୀୟ ଥିଲା। ସେ ହେଉଛନ୍ତି ଅନନ୍ତକାଳୀନ ପୁତ୍ର ଓ ଈଶ୍ୱର ହେଉଛନ୍ତି ଅନନ୍ତକାଳସ୍ଥାୟୀ ପିତା। ସେମାନେ ଉଭୟ ଅନନ୍ତକାଳସ୍ଥାୟୀ ତଥା ସ୍ୱର୍ଗୀୟ। ପାଉଲ ଆହୁରି କହନ୍ତି, ସେ ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର, ଅର୍ଥାତ୍ ସେ ହେଉଛନ୍ତି ଦୟାବାନ ଓ ଆମେ ଏହି ଜଗତରେ କେବଳ ତାହାଙ୍କର ଦୟା ହେତୁ ବଞ୍ଚି ରହିଅଛୁ। ଆମମାନଙ୍କର ଏହି ଜଗତରେ ବଞ୍ଚି ରହିବା ନିମନ୍ତେ କୌଣସି ଯୋଗ୍ୟତା ନାହିଁ ବା ଧର୍ମକର୍ମ ନାହିଁ। ମାତ୍ର ଈଶ୍ୱରଙ୍କ ଦୟା ବା ଅନୁଗ୍ରହ ଲାଗି ଆମ୍ଭେମାନେ ଏହି ଜଗତରେ ବଞ୍ଚି ରହିବା ନିମନ୍ତେ ସୁଯୋଗ ପାଇପାରିଛୁ ଓ ପାପରୁ ଉଦ୍ଧାର ପାଇବାର ପଥ ମଧ୍ୟ ପାଇପାରିଛୁ। ଈଶ୍ୱର ଆମମାନଙ୍କୁ ପ୍ରେମ କରନ୍ତି ସତ, ମାତ୍ର ସେ ଆମମାନଙ୍କୁ ତାଙ୍କର ପ୍ରେମ ଦ୍ୱାରା ଉଦ୍ଧାର କରନ୍ତି ନାହିଁ, ମାତ୍ର ତାହାଙ୍କର ଅନୁଗ୍ରହ ବା ଦୟା ଦ୍ୱାରା ଉଦ୍ଧାର କରିଅଛନ୍ତି। କାହିଁକି? ଯେହେତୁ ସେ ହେଉଛନ୍ତି ଦୟାମୟ ପିତା। ସେ ଆମମାନଙ୍କୁ ଏଡ଼େଇ ପ୍ରେମ କଲେ ଯେ ସେ ଆମମାନଙ୍କ ନିମନ୍ତେ ଜଣେ ଉଦ୍ଧାରକର୍ତ୍ତାଙ୍କୁ ପ୍ରଦାନ କଲେ, ଯେହେତୁ ସେ ଆମମାନଙ୍କୁ ଅନ୍ୟ କୌଣସି ଉପାୟରେ ଉଦ୍ଧାର କରିପାରିନଥିଲେ। ଆଜି ଆମମାନଙ୍କର ଯାହା କିଛି ଅଛି ତାହା ଈଶ୍ୱରଙ୍କ ଦୟା ହେତୁ ଆମମାନେ ପ୍ରାପ୍ତ ହୋଇପାରିଛୁ। ଲେଖା ଅଛି, ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର। ଈଶ୍ୱରଙ୍କ ଆତ୍ମା ଆମମାନଙ୍କୁ ସାନ୍ତ୍ୱନା ଦିଅନ୍ତି। ଜୀବନ 16:7 ଲେଖା ଅଛି, କିନ୍ତୁ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ମୋର ପ୍ରସ୍ଥାନ କରିବାରେ ତୁମମାନଙ୍କର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମମାନଙ୍କ ନିକଟକୁ ପଠାଇଦେବି, କାରଣ ସେହି ପବିତ୍ର ଆତ୍ମା ହେଉଛନ୍ତି ଆମମାନଙ୍କର ସାହାଯ୍ୟକାରୀ ବା ସାନ୍ତ୍ୱନାକାରୀ। ତାହେଲେ ସେହି ସାନ୍ତ୍ୱନାକାରୀ କିଏ? ସେ ହେଉଛନ୍ତି ସାହାଯ୍ୟକାରୀ, ଶକ୍ତିଦାତା ଓ ପରାମର୍ଶଦାତା। ସେ ଦୁଃଖ ସମୟରେ ସାନ୍ତ୍ୱନା ଦିଅନ୍ତି, ଏକାକୀ ଥିବା ସମୟରେ ମନରୁ ଭୟ ଦୂର କରି ସାହସ ଦିଅନ୍ତି, ନିରୁପାୟ ସମୟରେ ସାହାଯ୍ୟର ହସ୍ତ ବଢ଼ାନ୍ତି। ସେଥିପାଇଁ ଗୀତ ରଚକ ଗୀତ 30:10 ଏହିପରି କହନ୍ତି, ହେ ସଦାପ୍ରଭୁ ଶୁଣ ଓ ମୋ ପ୍ରତି ଦୟା କର, ସଦାପ୍ରଭୁ ତୁମେ ମୋର ସହାୟ ହୁଅ। ଏହା ସେହି ଆତ୍ମାର ଆକୁଳ ନିବେଦନ, ଯିଏକି ସାନ୍ତ୍ୱନାକାରୀର ଆବଶ୍ୟକତାକୁ ଉପଲବ୍ଧି କରନ୍ତି, କାରଣ ଈଶ୍ୱର ହେଉଛନ୍ତି ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର। ସେ ହିଁ କେବଳ ସମସ୍ତ ଅବସ୍ଥାରେ ଓ ପରିସ୍ଥିତିରେ ସାନ୍ତ୍ୱନା ଦେଇପାରନ୍ତି ବା ସାହାଯ୍ୟ କରିପାରନ୍ତି। 1:4 ଲେଖା ଅଛି, ଈଶ୍ୱରଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନାରେ ଆମ୍ଭେମାନେ ସାନ୍ତ୍ୱନା ପ୍ରାପ୍ତ ହେଉଅଛୁ, ସେହି ସାନ୍ତ୍ୱନା ଦ୍ୱାରା ଯେପରି ସମସ୍ତ ପ୍ରକାର କ୍ଲେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେଇପାରୁ, ଏଥିପାଇଁ ସେ ଆମମାନଙ୍କ ସମସ୍ତ କ୍ଲେଶରେ ଆମମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି। ବାସ୍ତବରେ ଏହା ଅତି ଚମତ୍କାର ବିଷୟ ଯେ ଆମମାନଙ୍କର ଜଣେ ଈଶ୍ୱର ଅଛନ୍ତି, ଯିଏକି ସମସ୍ତ ଅବସ୍ଥାରେ ଆମମାନଙ୍କୁ ସାନ୍ତ୍ୱନା ଦିଅନ୍ତି। ଯେତେବେଳେ ଆମେ କ୍ଲେଶ ମଧ୍ୟ ଦେଇ ଗତି କରୁ, ସେତେବେଳେ ଈଶ୍ୱର ଆମମାନଙ୍କୁ ସାନ୍ତ୍ୱନା ଦେଇଥାନ୍ତି ଓ ସେ ଚାହାନ୍ତି ଆମମାନେ ଯେପରି ଅନ୍ୟମାନଙ୍କୁ ମଧ୍ୟ ସମସ୍ତ କ୍ଲେଶରେ ସାନ୍ତ୍ୱନା ଦେଉ। ଆମେ ଦେଖିବାକୁ ପାରିବା ଯେ ପାଉଲ ମଧ୍ୟ ତାହାଙ୍କ କ୍ଲେଶର ସମୟରେ ଏହି ପ୍ରକାର ସାନ୍ତ୍ୱନାର ଅନୁଭୂତି ମଧ୍ୟ ଦେଇ ଗତି କରିଥିଲେ। ଆପଣ ଦେଖନ୍ତୁ, ଆମେ ଆମମାନଙ୍କ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଈଶ୍ୱରଙ୍କ ଉପସ୍ଥିତି ଓ ସହାୟତା ତଥା ସାନ୍ତ୍ୱନା ଆବଶ୍ୟକ କରୁ। ଦୁଃଖରେ, ସମସ୍ୟାରେ, କୌଣସି ବିଷୟର ଆବଶ୍ୟକତା ସମୟରେ, ଏକାକୀ ଥିବା ସମୟରେ ତାହାଙ୍କର ଉପସ୍ଥିତି ତଥା ସହାୟତାକୁ ଆବଶ୍ୟକ କରୁ ଓ ଈଶ୍ୱର ମଧ୍ୟ ଠିକ୍ ସେହି ସମୟରେ ଆମମାନଙ୍କ ସହିତରେ ଥାଇ ଆମମାନଙ୍କୁ ସାନ୍ତ୍ୱନା ଦେଇଥାନ୍ତି ଓ ସାହାଯ୍ୟ କରିଥାନ୍ତି। ପାଉଲଙ୍କର ଏହି ଅନୁଭୂତି ଥିଲା ଓ ଆଜି ମଧ୍ୟ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ସେହିପରି ଅନୁଭୂତି ରହିବା ଆବଶ୍ୟକ। 1:5-6 ଏହିପରି ଲେଖା ଅଛି, କାରଣ ଖ୍ରୀଷ୍ଟଙ୍କ ସକାଶେ ଆମମାନଙ୍କ ଦୁଃଖଭୋଗ ଯେପରି ପ୍ରଚୁର, ସେହିପରି ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କର ସାନ୍ତ୍ୱନା ମଧ୍ୟ ପ୍ରଚୁର। କିନ୍ତୁ ଆମ୍ଭେମାନେ ଦୁଃଖଭୋଗ କଲେ ତାହା ତୁମମାନଙ୍କର ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ, କିମ୍ବା ଆମ୍ଭେମାନେ ସାନ୍ତ୍ୱନା ପ୍ରାପ୍ତ ହେଲେ ତାହା ତୁମମାନଙ୍କର ସାନ୍ତ୍ୱନା ନିମନ୍ତେ। ଆମ୍ଭେମାନେ ଯେଉଁ ପ୍ରକାର ଦୁଃଖଭୋଗ କରୁ, ସେହି ପ୍ରକାର ଦୁଃଖଭୋଗ ଧୈର୍ଯ୍ୟ ସହିତ ସହ୍ୟ କରିବାରେ ସେହି ସାନ୍ତ୍ୱନା କାର୍ଯ୍ୟ ସାଧନ କରୁଅଛି। ଆମେ ଦେଖିବାକୁ ପାରିବା ଯେ ପାଉଲ ଯେଉଁ ସମସ୍ୟାର ମଧ୍ୟ ଦେଇ ଗତି କରିଥିଲେ, ସେହି ବିଷୟ ନେଇ ଅଧିକ କିଛି କହିବାକୁ ଯାଉଅଛନ୍ତି ଓ ସେ ବର୍ତ୍ତମାନ ମଧ୍ୟ କ୍ଲେଶର ମଧ୍ୟ ଦେଇ ଗତି କରୁଅଛନ୍ତି। ମାତ୍ର ଏହି ସମସ୍ତ ମଧ୍ୟ ଦେଇ ସେ ଈଶ୍ୱରଙ୍କଠାରୁ ସାନ୍ତ୍ୱନା ମଧ୍ୟ ପାଇପାରୁଛନ୍ତି। 7:10 ମଧ୍ୟରେ ଲେଖା ଅଛି, ଆଉ ତୁମମାନଙ୍କ ବିଷୟରେ ଆମମାନଙ୍କ ଭରସା ଅଟଳ, ଜଣେ ତୁମ୍ଭେମାନେ ଯେପରି ଦୁଃଖଭୋଗର ସହଭାଗୀ ସେହିପରି ମଧ୍ୟ ସାନ୍ତ୍ୱନାର ଯେ ସହଭାଗୀ ଅଟ, ଏହା ଆମେମାନେ ଜାଣୁ। କାରଣ ହେ ଭାଇମାନେ, ଆସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଲେଶ ସମ୍ବନ୍ଧରେ ତୁମେମାନେ ଯେ ଅଜ୍ଞ ଥାଅ, ଏହା ଆମମାନଙ୍କର ଇଚ୍ଛା ନୁହେଁ। ଆମ୍ଭେମାନେ ଆମ୍ଭମାନଙ୍କ ଶକ୍ତିରୁ ଅତିରିକ୍ତ ରୂପେ ଭାରଗ୍ରସ୍ତ ହୋଇଥିଲୁ, ଏପରିକି ଜୀବନର ଆଶା ମଧ୍ୟ ପରିତ୍ୟାଗ କରିଥିଲୁ। ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ୱର ମୃତମାନଙ୍କୁ ଉଠାନ୍ତି ତାହାଙ୍କ ଉପରେ ନିର୍ଭର କରୁ। ସେ ଆମ୍ଭମାନଙ୍କୁ ଏପରି ଭୟାନକ ମୃତ୍ୟୁରୁ ଉଦ୍ଧାର କଲେ ଓ ଉଦ୍ଧାର କରିବେ, ପୁଣି ସେ ଯେ ଭବିଷ୍ୟତରେ ସୁଦ୍ଧା ଉଦ୍ଧାର କରିବେ ତାହାଙ୍କଠାରେ ଆମମାନଙ୍କର ଏହି ଭରସା ଅଛି। ବାସ୍ତବରେ ଈଶ୍ୱର ଖ୍ରୀଷ୍ଟ ବିଶ୍ୱାସୀକୁ ଅନେକ ସମସ୍ୟା ତଥା କ୍ଲେଶ ମଧ୍ୟ ଦେଇ ଗତି କରିବାକୁ ଅନୁମତି ଦେଇଥାନ୍ତି, ତାହାର ମଙ୍ଗଳ ନିମନ୍ତେ ଓ ତାହାଙ୍କର ମହତ୍ ଅଭିମତକୁ ସଫଳ କରିବା ନିମନ୍ତେ। ସେ ଉତ୍ତମ ଅଭିପ୍ରାୟ ନେଇ ତାହା ଘଟାଇଥାନ୍ତି, ଯେପରି ସେମାନେ ବିଶ୍ୱାସରେ ଦୃଢ଼ ରହିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ସମସ୍ତ କ୍ଲେଶ ମଧ୍ୟ ଦେଇ ସାନ୍ତ୍ୱନା ଦେଇପାରନ୍ତି ଓ ସେମାନଙ୍କୁ ବିଶ୍ୱାସରେ ସୁସ୍ଥିର କରାଇପାରନ୍ତି। କାରଣ ଯେଉଁମାନେ ଈଶ୍ୱରଙ୍କଠାରେ ନିର୍ଭର ରଖିଥାନ୍ତି, ଈଶ୍ୱର ସମସ୍ତ ଅମଙ୍ଗଳର ମଧ୍ୟ ଦେଇ ସେମାନଙ୍କ ନିମନ୍ତେ ମଙ୍ଗଳ ସାଧନ କରିଥାନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ, ଜଣେ ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ଯେଉଁ ସମସ୍ୟା ଆସିଥାଏ ତାହା ତାହାର ଅମଙ୍ଗଳ ନିମନ୍ତେ ନୁହେଁ, ମାତ୍ର ମଙ୍ଗଳର ନିମନ୍ତେ। ଯେହେତୁ ସମସ୍ତ ବିଷୟ ମିଳି ତାହାର ମଙ୍ଗଳ ସାଧିତ ହୁଏ। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ଯାହା କିଛି ଅଛି ବା ଯେଉଁ ସମସ୍ତ ବିଷୟର ଆମେ ଅଧିକାରୀ ହୋଇପାରିଛୁ ତାହା କେବଳ ଈଶ୍ୱରଙ୍କ ଅନୁଗ୍ରହ ତଥା ଦୟା ହେତୁ, ଓ ଈଶ୍ୱର ଚାହାନ୍ତି ଆମେ ଯେପରି ଅନ୍ୟର ଉପକାର ନିମନ୍ତେ ତାହା ବ୍ୟବହାର କରୁ ଓ ଅନ୍ୟମାନଙ୍କୁ ସେହି ବିଷୟ ବା ଅନୁଭୂତିର ଅଂଶୀ କରାଉ, ଅନ୍ୟମାନଙ୍କୁ ସେମାନଙ୍କର କ୍ଲେଶର ସମୟରେ ସାନ୍ତ୍ୱନା ଦେଉ, ଉତ୍ସାହ ଦେଉ ଓ ସାହାଯ୍ୟ କରୁ। କାରଣ ଈଶ୍ୱରଙ୍କ ନିମନ୍ତେ କ୍ଲେଶଭୋଗ କରିବା ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ, ଯେପରି ଖ୍ରୀଷ୍ଟ ବିଶ୍ୱାସୀ ଅଧିକରୁ ଅଧିକ ବିଶ୍ୱାସରେ ବଳିଷ୍ଠ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ବିଶ୍ୱାସରେ ବଳିଷ୍ଠ କରାଇବାକୁ ପାରେ। ପାଉଲ ଅତି ଦୃଢ଼ତାର ସହିତ କହନ୍ତି ଯେ ଯେଉଁ ଈଶ୍ୱର ମୃତମାନଙ୍କୁ ଉଠାନ୍ତି ସେ ମୋତେ ଭୟାନକ ମୃତ୍ୟୁରୁ ଉଦ୍ଧାର କଲେ ଓ ଉଦ୍ଧାର କରିବେ ଓ ସେ ଭବିଷ୍ୟତରେ ସୁଦ୍ଧା ଉଦ୍ଧାର କରିବେ। ତେଣୁ ଏହି ବିଷୟକୁ ଦୃଷ୍ଟି ଆଗରେ ରଖି ପ୍ରେରିତ ପାଉଲ ସେହି ଘଟଣା ମଧ୍ୟ ଦେଇ ଆନନ୍ଦ କରିଥିଲେ, କାରଣ ସେ ଜାଣିଥିଲେ ଯେ ଈଶ୍ୱର ତାହାଙ୍କୁ ସୁସମାଚାର ପ୍ରଚାର କରିବା ନିମନ୍ତେ ଅନୁମତି ଦେଉଛନ୍ତି। ବର୍ତ୍ତମାନ ପାଉଲ ସେହି କରନ୍ଥୀୟ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ପ୍ରାର୍ଥନା କରିବା ନିମନ୍ତେ ଅନୁରୋଧ କରନ୍ତି। ଦେଖନ୍ତୁ ଦ୍ୱିତୀୟ କରନ୍ଥୀୟ ପ୍ରଥମ ପର୍ବର 11 ପଦରେ ଏହିପରି ଲେଖା ଅଛି, ତୁମେମାନେ ତ ମଧ୍ୟ ଯୋଗ ଦେଇ ପ୍ରାର୍ଥନାରେ ଆମମାନଙ୍କର ଉପକାର କରୁଅଛ, ଯେପରି ଆମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ଦାନ ଦତ୍ତ ହୋଇଅଛି ସେଥିନିମନ୍ତେ ଅନେକଙ୍କ ମୁଖରୁ ଆମମାନଙ୍କ ସକାଶେ ବହୁଳ ଧନ୍ୟବାଦ ଦିଆଯାଏ। ଈଶ୍ୱର ଚାହାନ୍ତି ଆମେ ଯେପରି ଅନ୍ୟମାନଙ୍କ ନିମନ୍ତେ ବିଶେଷକରି ଖ୍ରୀଷ୍ଟଙ୍କ ସେବକମାନଙ୍କ ନିମନ୍ତେ ପ୍ରାର୍ଥନା କରୁ, ଯେପରି ସେମାନେ ସମସ୍ତ କ୍ଲେଶ ମଧ୍ୟ ଦେଇ ସାନ୍ତ୍ୱନା ପ୍ରାପ୍ତ ହୋଇପାରନ୍ତି ଓ ଶକ୍ତିର ସହିତ ସେବକତ୍ୱର କାର୍ଯ୍ୟ ସମ୍ପାଦନ କରିବାକୁ ପାରନ୍ତି। ତଥାପି ମୁଁ ଭାବେ ଯେ ଈଶ୍ୱର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ଅନୁମତି ଦେଇଥାନ୍ତି, ଯେପରି ସେମାନେ ଅନ୍ୟମାନଙ୍କୁ ମଧ୍ୟ ସାନ୍ତ୍ୱନା ଦେଇପାରନ୍ତି, କାରଣ ଖ୍ରୀଷ୍ଟ ବିଶ୍ୱାସୀର କ୍ଲେଶ ଅନ୍ୟର ଉପକାର ନିମନ୍ତେ, ଯେପରି ସେ ଅନ୍ୟମାନଙ୍କୁ ସେମାନଙ୍କର କ୍ଲେଶର ସମୟରେ ସାନ୍ତ୍ୱନା ଦେବାକୁ ପାରେ। ତେଣୁ ପ୍ରିୟ ବନ୍ଧୁ, ଆପଣ ଯଦି ଆଜି ପ୍ରଭୁଙ୍କ ନିମନ୍ତେ କ୍ଲେଶ ଭୋଗ କରୁଅଛନ୍ତି ତାହେଲେ ଆନନ୍ଦ କରନ୍ତୁ, କାରଣ ତାହା କେବଳ ଆପଣଙ୍କର ମଙ୍ଗଳ ନିମନ୍ତେ ନୁହେଁ, ଅନ୍ୟମାନଙ୍କର ମଧ୍ୟ ଉପକାର ନିମନ୍ତେ, ଅନ୍ୟମାନଙ୍କର ମଙ୍ଗଳ ନିମନ୍ତେ। କାରଣ ଆପଣ ଯେଉଁ କ୍ଲେଶ ମଧ୍ୟ ଦେଇ ଗତି କରନ୍ତି, ଯେତେବେଳେ ଅନ୍ୟ କୌଣସି ସହବିଶ୍ୱାସୀ ସେ ପ୍ରକାର କ୍ଲେଶ ମଧ୍ୟ ଦେଇ ଗତି କରେ, ସେତେବେଳେ ଆପଣ ତାହାକୁ ଉତ୍ସାହ ଦେଇପାରିବେ। ତେଣୁ ଆପଣ ଯଦି ଆଜି ପ୍ରଭୁଙ୍କ ନିମନ୍ତେ କ୍ଲେଶ ମଧ୍ୟ ଦେଇ ଗତି କରୁଅଛନ୍ତି ବା ସମସ୍ୟା ମଧ୍ୟ ଦେଇ ଗତି କରୁଅଛନ୍ତି ତାହେଲେ ଭାଙ୍ଗି ପଡ଼ନ୍ତୁ ନାହିଁ, ପ୍ରଭୁଙ୍କଠାରେ ବିଶ୍ୱାସରେ ସ୍ଥିର ରୁହନ୍ତୁ ଆଉ ପ୍ରଭୁଙ୍କ ନିକଟରେ ନିଜର ଜୀବନକୁ ସମର୍ପଣ କରନ୍ତୁ, ଯେପରି ସେ ଆପଣଙ୍କୁ ସେହି କ୍ଲେଶ ମଧ୍ୟ ଦେଇ କଢ଼ାଇ ନେବେ, ଶକ୍ତି ଦେବେ ଏବଂ ଆପଣ ସେହି କ୍ଲେଶ ଉପରେ ଜୟଲାଭ କରିପାରିବେ। ଆଉ ସେହି କ୍ଲେଶ ଭୋଗ ଆପଣଙ୍କର ସମସ୍ୟା ନିମନ୍ତେ ନୁହେଁ, ଆପଣଙ୍କର ମଙ୍ଗଳ ନିମନ୍ତେ, ଆପଣଙ୍କର ବିନାଶ ନିମନ୍ତେ ନୁହେଁ, ମାତ୍ର ଆପଣଙ୍କୁ ରକ୍ଷା କରିବା ନିମନ୍ତେ, ଆଉ ତାହା ମଧ୍ୟ ଅନ୍ୟର ଉପକାର ନିମନ୍ତେ, ଯେପରି ଆପଣଙ୍କର ଅନୁଭୂତି ମଧ୍ୟ ଦେଇ ଅନ୍ୟମାନେ ଉପକୃତ ହୁଅନ୍ତି। ତେଣୁ ପ୍ରିୟ ବନ୍ଧୁ, ସଦାସର୍ବଦା ପ୍ରଭୁଙ୍କ ନିମନ୍ତେ ଛିଡ଼ା ହୁଅନ୍ତୁ। ସମସ୍ୟାରେ ହେଉ, କ୍ଲେଶରେ ହେଉ, ବା ଦୁଃଖରେ ହେଉ, ଯେକୌଣସି ପରିସ୍ଥିତିରେ ହେଉ, ଆପଣ ପ୍ରଭୁଙ୍କ ନିମନ୍ତେ ଛିଡ଼ା ହୁଅନ୍ତୁ। ପ୍ରଭୁ ଆପଣଙ୍କୁ ଶକ୍ତି ଦେବେ, ସେ ଆପଣଙ୍କୁ ବଳ ଦେବେ, ସେ ଆପଣଙ୍କୁ ସାହସ ଦେବେ, ଆଉ ସେ ଆପଣଙ୍କୁ କଢ଼ାଇ ନେବେ, ଯାହାକି ପ୍ରେରିତ ପାଉଲଙ୍କର ଏକ ଚମତ୍କାର ଅନୁଭୂତି ଥିଲା। ଏହାପରେ ପ୍ରଥମ ପର୍ବର ବାରପଦରେ ଏହିପରି ଲେଖା ଅଛି, ଜଗତରେ ବିଶେଷତଃ ତୁମମାନଙ୍କ ପ୍ରତି ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଈଶ୍ୱରଙ୍କ ଅନୁଗ୍ରହରେ ତାହାଙ୍କ ପବିତ୍ର ଓ ସରଳ ଭାବ ଅନୁସାରେ ଆଚରଣ କରିଥିଲୁ ବୋଲି ଆମମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ। ପାଉଲଠାରେ କହନ୍ତି ଯେ ସେ ତାହାଙ୍କର ସାକ୍ଷମର ଜୀବନ ନିମନ୍ତେ ବିଶେଷ ଆନନ୍ଦିତ, କାରଣ ସେମାନଙ୍କ ପ୍ରତି ତାହାଙ୍କର ଆଚରଣ ସାଂସାରିକ ଜ୍ଞାନରେ ସାଧିତ ନ ହୋଇ ଈଶ୍ୱରଙ୍କ ଅନୁଗ୍ରହରେ ଓ ତାହାଙ୍କ ପବିତ୍ର ଓ ସରଳ ଭାବ ଅନୁସାରେ ସାଧିତ ହୋଇଅଛି। ପାଉଲ କହନ୍ତି ଯେ ଈଶ୍ୱରଙ୍କ ଅନୁଗ୍ରହ ହେତୁ ସେହି କ୍ଲେଶ ତାହାଙ୍କ ଜୀବନରେ ଏହି ବିଷୟ ସାଧନ କରିଅଛି। ସେହି ପବିତ୍ର ଓ ସରଳ ଭାବରେ ଆଚରଣ କରିବା ନିମନ୍ତେ ପ୍ରବର୍ତ୍ତାଇଅଛି। ଆପଣ ଦେଖନ୍ତୁ, କ୍ଲେଶ ଭୋଗ କରିବା ହେଉଛି ଈଶ୍ୱରଙ୍କ ଅନୁଗ୍ରହ ଓ ଏହା ଆମମାନଙ୍କ ଜୀବନରେ ଅନେକ କିଛି ଉତ୍ତମ ବିଷୟ ଜାତ କରାଏ, ଯାହାକି ଅନ୍ୟମାନଙ୍କୁ ତହିଁର ଅଂଶୀ କରାଇବା ଉଚିତ। ତେଣୁ ଆସୁ ଆମମାନେ କ୍ଲେଶ ଭୋଗରେ ହିଁ ଆନନ୍ଦ କରୁ, ଆମମାନେ ପ୍ରଭୁଙ୍କ ନିମନ୍ତେ ସାକ୍ଷୀ ହେଉ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ଜୀବନରେ ପରିତ୍ରାଣ କରିଛ କି ଅନୁଭବ ମନେ ଶାନ୍ତି।
ପ୍ରିୟ ଶ୍ରୋତା, ଏହି କାର୍ଯ୍ୟକ୍ରମ ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଏହି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଓ କେଉଁ ବିଷୟଟି ଆପଣଙ୍କ ହୃଦୟକୁ ଅଧିକ ସ୍ପର୍ଶ କରିଛି ତାହା ଲେଖି ଜଣାଇଲେ ଆମେ ବିଶେଷ ଉପକୃତ ହେବୁ। ଯଦି କିଛି ପ୍ରଶ୍ନ ବା ସନ୍ଦେହ ଥାଏ ତାହା ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଆମକୁ ଜଣାନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ଟ୍ରାନ୍ସୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ, ନମସ୍କାର। ପରିତ୍ରାଣ କରିଛ କି ଅନୁଭବ।